ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଲିକ ଖବର ପଢୁଛନ୍ ସମ୍ପା ରାୟ। ରାଇଜେ ଆଜିଠାନୁ ଖରିଫ ଧାନଘିନା ପ୍ରକ୍ରିୟା ମୂଲ ହେଉଛି। ଆଜି ପହେଲା ବରଗଡ଼ ଜିଲ୍ଲାନ ଧାନଘିନା ମୂଲ ହେବା, ଆଇବାକାଲି ସମ୍ବଲପୁରନ ଧାନଘିନା ମୂଲ ହେବା ବୋଲି ସୂଚନା ମିଳିଛି। ଧାନଘିନା ମୂଲହୁ ବିକ୍ରି ଶେଷ ତକ୍ ମଣ୍ଡିଥି ବିଭାଗୀୟ ଅଧିକାରୀ ଉପସ୍ଥିତ ରହିବେ। କଟନୀ ଛଟନୀ ସହିତ ଚାଷୀମାନଙ୍କୁ ଧାନ ଠିକ୍ ଦାମ ଯେନ୍ତା ମିଳିବା ଅଧିକାରୀମାନେ ତାର ତଦାରଖ କରିବେ। ଚାରିନୁ ପାଞ୍ଚଟା ମଣ୍ଡିକେ ନେଇକରି ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ରାଜ୍ୟ ସରକାର ଧାନର ସର୍ବନିମ୍ନ ସହାୟକ ଦାମ 3100 ଟଙ୍କା କରିଛନ୍। ଚାଷୀମାନଙ୍କୁ ସବ୍ସିଡି ଦେବାର ଉପରେ ଜୋର୍ ଦିଆଯିବା ବୋଲି ସରକାରଙ୍କ ତରଫରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି ସିଙ୍ଗାପୁରନ ଗୋଟିଏ ଇନ୍ଭେଷ୍ଟର ରୋଡ୍ ଶୋ କରିଛନ୍। ଏଥି 300 ଏତକା ଶିଳ୍ପପତି, ପ୍ରବାସୀ ଓଡ଼ିଆ ଆର୍ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ସାମିଲ ଥିଲେ। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାନ ପୁଞ୍ଜିନିବେଶ କରବାର୍କେ ବହୁତ ସୁବିଧା ଅଛି। ବିଶ୍ୱସ୍ତରୀୟ ଭିତ୍ତିଭୂମିନୁ ନେଇକରି ବହୁତ ପରିମାଣର ପ୍ରାକୃତିକ ସମ୍ବଳ ଆର୍ ମାନବ ସମ୍ବଳ ରହିଛି। ଓଡ଼ିଶା ପାଖେ ଦେଶ ଅଭିବୃଦ୍ଧିର ନେତୃତ୍ୱ ନେବାର ସାମର୍ଥ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଇନ ଜଣେଇ ଦିଆଯାଇପାରେ ଯେ ଓଡ଼ିଶାନ ପୁଞ୍ଜିନିବେଶ କରବାର୍କେ ଭିନ୍ ଭିନ୍ ଶିଳ୍ପ ପ୍ରତିନିଧିମାନଙ୍କୁ ଆକୃଷ୍ଟ କରବାର୍ ଲାଗି ମୁଖ୍ୟମନ୍ତ୍ରୀ ଗଲା 3 ଦିନ ହେଲା ସିଙ୍ଗାପୁର ଗସ୍ତି ଯାଇଛନ୍। ଐତିହାସିକ କଟକ ବାଲିଯାତ୍ରା ସମୟକେ ଆର୍ ଦିନେ ବଢ଼ାଯାଇଛି। ଇତାକେ ନେଇକରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସାମାଜିକ ଗଣମାଧ୍ୟମ ଏକ୍ସଥି ଘୋଷଣା କରାଯାଇଛି। ଯାତ୍ରା ଦେଖ୍ବାର୍ ଲାଗି ଲୁକର ଉତ୍ସାହକେ ନଜରଥି ରଖିକରି ଏ ନିଷ୍ପତ୍ତି ନିଆଯାଇଛି। ଇନ ଜଣେଇ ଦିଆଯାଇପାରେ ଯେ ଗଲା 15 କାର୍ତ୍ତିକ ପୁନି ଦିନୁ ବାଲିଯାତ୍ରା ମୂଲ ହେଇଛି। ଇଟା 8 ଦିନ ଧରିକରି ଆଇବା 22 ତକ୍ ଚାଲ୍ବାର୍କେ ଥିଲା, ହେଲେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଉତ୍ରୁ ଯାତ୍ରା 9 ଦିନ ହେଇକରି ଆଇବା ଶନିବାର ଦିନ ସର୍ବା। ଆଜି ହେଉଛି ବିଶ୍ୱ ଦୀର୍ଘସ୍ଥାୟୀ ଶ୍ୱାସ ଅବରୋଧୀ ଫୁସ୍ଫୁସ୍ ରୋଗ COPD ଦିବସ। ଧୂମ୍ରପାନରୁ ଦୂରେଇ ରହିବାର ସହିତ ବାୟୁ ପ୍ରଦୂଷଣ କମାବାର୍କେ ସଚେତନ କରବାର୍ ଲାଗି ଏହି ଦିବସ ପାଳନ କରାଯାଏସି। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଧୂମ୍ରପାନରୁ ଦୂରେଇ ରହିବାର ଆଉ ସୁସ୍ଥ ଜୀବନଶୈଳୀ ଅପନାଲେ COPDକେ ରୋକାଯାଇପାରବା। ରାଜ୍ୟର ମୋଟ 213 ରେଜିଷ୍ଟ୍ରାର ଆର୍ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟନ ସ୍ମାର୍ଟ ସର୍ଭେଲାନ୍ସ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଆର୍ଟିଫିସିଆଲ ଇଷ୍ଟେଲିଜେନ୍ସ ଜରିଏ କାର୍ଯ୍ୟକାରୀ ହେଉଥିବାର ବ୍ୟବସ୍ଥାକେ ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ୍ଙ୍କ କାର୍ଯ୍ୟାଳୟନୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗଲାକାଲି ଏହି ବ୍ୟବସ୍ଥାକେ ଉଦ୍ଘାଟନ କରିଛନ୍। ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟନ ଜମି ଘିନାବିକା ଆର୍ ଅଲଗା କାମକେ ନେଇକରି ହେଉଥିବାର ବିଶୃଙ୍ଖଳା ଉପରେ ନଜର ରଖବା ଲାଗି ଏହି ବ୍ୟବସ୍ଥା କରାଯାଇଛି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟନ ଗଲାକାଲି ମାହାଲିଆ ଡାଏଲିସିସ୍ ସେବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଛନ୍। ଏ ଅବସରରେ ଗଣମାଧ୍ୟମକେ ଶ୍ରୀ ପ୍ରଧାନ କହିଛନ୍ ଯେ ଆଘନୁ ଦେଶର ଭିନ୍ ଭିନ୍ ରାଜ୍ୟର ରାଜଧାନୀ ଆର୍ ବଡ଼ବଡ଼ ସହରନ ଡାଏଲିସିସ୍ ସେଣ୍ଟରର ବ୍ୟବସ୍ଥା ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଗି ଓଡ଼ିଶା ସହିତ ସାରା ଦେଶ ସରକାରୀ ବ୍ୟବସ୍ଥା ଥି ଡାଏଲିସିସ୍ ସେଣ୍ଟର ଖୋଲିବାର ସହିତ ମାହାଲିଆ ଏହି ଚିକିତ୍ସା ସେବା ଯୋଗାଇ ଦେବାରକେ ବ୍ୟବସ୍ଥା କରାଯାଉଛି। ଦେବଗଡ଼ ଜିଲ୍ଲା ଧୁବୁଲି ପଥରଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋଟିଏ ଦୁଗ୍ଧ ଶୀତଳୀକରଣ କେନ୍ଦ୍ରକେ ଗଲାକାଲି ଉଦ୍ଘାଟନ କରିଛନ୍। ଇତାର ସହିତ ଜିଲ୍ଲାନ ପାଖାପାଖି 43,05,00,000 ଟଙ୍କାର ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଆର୍ ଶିଳାନ୍ୟାସ କରିଛନ୍। ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୋ ସେବା କରବାର ସହିତ ମା ଲାଗି ଗଛଟିଏ କାର୍ଯ୍ୟକ୍ରମ ଥି ସାମିଲ ହୋଇକରି ଗଛ ଲଗାଇଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ୍ହଲ୍ଠାରେ 71 ନିଖିଲ ଭାରତ ସମବାୟ ହପ୍ତା ଗଲାକାଲି ପାଳିତ ହୋଇଯାଇଛି। ଇ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଥି ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଗିରିଶ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ଅତିଥି ଭାବେ ଧରମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ, ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ଆର୍ ଅଲଗା ଲୋକ ପ୍ରତିନିଧି ସରକାରୀ ଅଧିକାରୀମାନେ ଯୋଗ ଦେଇଥିଲେ। ଏ ଅବସରରେ ବିଦ୍ୟାଳୟ ଆଉ ମହାବିଦ୍ୟାଳୟମାନଙ୍କେ ହୋଇଥିବା ପ୍ରବନ୍ଧ ଆର୍ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଛି। ଭାରତ ଆର୍ ଇଂଲଣ୍ଡ ଭିତରେ ଦିନିକିଆ କ୍ରିକେଟ୍ ମ୍ୟାଚ୍ କଟକ ବାରବାଟୀ ଷ୍ଟାଡିୟମ୍ନ ଆଇବା 9 ଦିନ ଖେଳାଯିବା। ଏଥିଲାଗି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ନ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଅଧ୍ୟକ୍ଷତାରେ ଗଲାକାଲି ଗୋଟିଏ ତୟାରୀ ବୈଠକ ହୋଇଯାଇଛି। ଏହି ମ୍ୟାଚ୍ର ଟିକେଟ୍ର ଦାମ 100 ରୁ 1,000 ଟଙ୍କା ତକ୍ କମ୍ବାର୍କେ ବୈଠକଟି ଆଲୋଚନା ହୋଇଛି। ମହାରାଷ୍ଟ୍ରର ସବୁ 288 ବିଧାନସଭା ଆସନ ଲାଗି ଆଜି ଭୋଟ୍ ହେଉଛି। ଆର୍ କିଛି ସମୟ ଉତ୍ରୁ ମତଦାନ ମୂଲ ହୋଇକରି ସଞ୍ଜର 6 ତକ୍ ଚାଲ୍ବା ବୋଲି ସୂଚନା ମିଳିଛି। ମହାରାଷ୍ଟ୍ରନ ଏଥର 9,70,00,000 ଭୋଟର ଭୋଟ୍ ଦେବେ। ଏମାନଙ୍କର ଭିତରେ 5 ପୁରୁଷ, 4,69,00,000 ମହିଳା ଭୋଟର ଆର୍ 6,000 ତୃତୀୟ ଲିଙ୍ଗୀ ଭୋଟର ରହିଛନ୍। ଯୁକ୍ତ 2 ପରୀକ୍ଷା ଫର୍ମ ପୂରଣ ସମୟ ବଢ଼ାଯାଇଥିବାର ବାବଦେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସୂଚନା ମିଳିଛି। ସୂଚନା ଅନୁସାରେ ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଲାଗି ଫର୍ମ ପୂରଣ ନାଇଁ କରିପାରି ସେମାନେ 600 ଜରିମାନା ଦେଇକରି ଆଜିଠାନୁ 25 ଭିତରେ ଫର୍ମ ପୂରଣ କରିପାରିବେ। ରେଗୁଲାର ଆର୍ ଏକ୍ସ ରୁରାଲ୍ ଛାତ୍ରଛାତ୍ରୀଙ୍କ ଲାଗି ନିୟମ ଲାଗୁ ହେବା। এছেনের আঞ্চলিক খবর ইন শেষ হল আর বিলর আঞ্চলিক খবর শুনিপারে রাতে 7:02 থি জুহার।